ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଓଡ଼ିଶାର ଦୁଇଟି ସମେତ ଛଅଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଏହି ନୂତନ ଟ୍ରେନ୍ ରାଜ୍ୟର ପର୍ଯ୍ୟଟନ ବିକାଶ ସହ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ସ୍ଥାନରେ ପଦଯାତ୍ରା ଅନୁଷ୍ଠିତ। କଟକ ସହରରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଗଣେଶ ମୂର୍ତ୍ତି ଭସାଣି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଏବଂ ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଅତିପ୍ରବଳ ବର୍ଷା ହେବା ନେଇ ତିନିଟି ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଝାଡ଼ଖଣ୍ଡର ଟାଟା ନଗରରୁ ଓଡ଼ିଶାର ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍ ସମେତ ମୋଟ ଛଅଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର ଟାଟାନଗର, ରାଉରକେଲା ହାଓଡ଼ା ଟାଟାନଗର, ବାରଣାସୀ ଦେଓଘର, ଟାଟାନଗର ପାଟନା, ହାଓଡ଼ା ଧନବାଦ ଗୟା, ହାଓଡ଼ା ଡୁମକା ଭାଗଲପୁର ଟ୍ରେନ୍ର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ ରାଉରକେଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ସେ ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟପାଳ କହିଛନ୍ତି ଚଳିତ ଶତାବ୍ଦୀରେ ସଂଯୋଗୀକରଣ ବ୍ୟବସ୍ଥା ଦେଶ ପ୍ରଗତିର ଆଧାର ହେବ। ନୂତନ ବନ୍ଦେ ଭାରତ ଆରମ୍ଭ ହେବା ପରେ ରାଜ୍ୟରେ ବିକାଶର ନୂଆ କ୍ରାନ୍ତି ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବ୍ରହ୍ମପୁର ରେଳ ଷ୍ଟେସନଠାରେ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଓଡ଼ିଶାରେ ରେଳ ଭିଭିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର 1,00,000 କୋଟି ଟଙ୍କା ମୂଲ୍ୟର ନୂତନ ରେଳ ପ୍ରକଳ୍ପର ଯୋଜନା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ପାଇଁ 70,000 କୋଟି ଟଙ୍କାରୁ ଅଧିକ ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ସେହିଭଳି ରାଜ୍ୟରେ 8ଟି ନୂତନ ରେଳପଥ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଯୋଗୁଁ ରାଜ୍ୟରେ ପର୍ଯ୍ୟଟନର ବିକାଶ ହେବା ସହ ବାଣିଜ୍ୟ କ୍ଷେତ୍ରରେ ଅଭିବୃଦ୍ଧି ଆସିବ, ବିଶେଷକରି ଆଦିବାସୀ ବହୁଳ ଅଞ୍ଚଳରେ ଯୋଗାଯୋଗର ବିକାଶ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁରରୁ ଭୁବନେଶ୍ୱରକୁ ବନ୍ଦେ ଭାରତ ଏକ୍ସପ୍ରେସ୍ରେ ଯାତ୍ରା କରିଥିଲେ। ସୂଚନା ଅନୁସାରେ ବ୍ରହ୍ମପୁର ଟାଟାନଗର ଟ୍ରେନ୍ଟି ବ୍ରହ୍ମପୁରଠାରୁ ଟାଟାକୁ ମାତ୍ର 9 ଘଣ୍ଟା 5 ମିନିଟ୍ରେ ଅତିକ୍ରମ କରିବ। ଦୁଇପଟୁ ଟ୍ରେନ୍ଟି ବାଲୁଗାଁ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼ ଆଦି ଷ୍ଟେସନରେ ରହଣି କରିବ। ଟିଟିଲାଗଡ଼ ଦେଇ ଯିବାକୁ ଥିବା ଦୁର୍ଗ ବିଶାଖାପଟ୍ଟନମ୍ ବନ୍ଦେ ଭାରତ ଏକ୍ସପ୍ରେସ୍ର ଆସନ୍ତାକାଲି ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଥିପାଇଁ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ଭୁବନେଶ୍ୱର ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ 81 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହେବେ। ବିମାନ ବନ୍ଦରଠାରୁ ଜନତା ମଇଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ କରାଯିବ ବୋଲି ସେ କହିଛନ୍ତି।
ଗୃହ ଦାୟିତ୍ୱ ରହିଛି ଆମର ସୁରକ୍ଷା ପ୍ରଦାନରେ। ଆମର ରୁଟ୍ ରହିଛି ଏୟାରପୋର୍ଟରୁ 12 କିଲୋମିଟର ଟୋଟାଲ ରୁଟ୍। ସେଥିରେ ଯୋଉ ରୁଟ୍ ଲାଇନିଂରେ ଆମର ଆଇଜି କ୍ରାଇମ୍ ବ୍ରାଞ୍ଚ ସୁଧ ସଫିନ ଏବଂ ଆଇଜି ଇଓଡବ୍ଲ୍ୟୁ ସୁପର ପଙ୍କଜ, ଆଇଜି ପର୍ସନାଲ ଶ୍ରୀ ପ୍ରବୀଣ କୁମାର ସେ ତାର ଦାୟିତ୍ୱରେ ରହିବେ। ଟୋଟାଲ ଆମର ଏ ଆରେଞ୍ଜମେଣ୍ଟରେ 11 ଜଣ ଡିସିପି ରାଙ୍କ ଅଫିସର, 22 ଜଣ ଆଡିସନାଲ ଡିସିପି, 66 ଜଣ ଏସିପି, 100 ଜଣ ଇନ୍ସପେକ୍ଟର ଅଫିସର, ପାଖାପାଖି 300 ଫୋର୍ସ, ପାଖାପାଖି 81 ପ୍ଲାଟୁନ ଫୋର୍ସ, 500 ହୋମଗାର୍ଡ ଏମିତି ଟୋଟାଲ ନିଯୁକ୍ତ ହେଉଛନ୍ତି। ତା ବାଦ ଆମର ଯୋଉ ସ୍ପେଶାଲାଇଜ ୟୁନିଟ୍ ରହିଛି ଏସ୍ଟିଓ 3 ୟୁନିଟ୍ ଓଡ୍ରାଫ ମଧ୍ୟ ନିୟୋଜିତ ହେଉଛନ୍ତି। 2 କମ୍ପାନୀ ସିଆର୍ପିଏଫ୍ ନୋ ଫ୍ଲାଇ ଜୋନ୍ ଅଲରେଡି ଡିକ୍ଲେୟାର କରିସାରିଛୁ ଏଣ୍ଟାୟାର ରୁଟ୍କୁ।
ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଭିନ୍ନ ସ୍ଥାନରେ ସୁଭଦ୍ରା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ୟୁନିଟ୍ 3 ଗିରିଦୁର୍ଗା ମନ୍ଦିର ନିକଟରୁ ରମାଦେବୀ ବିଶ୍ୱବିଦ୍ୟାଳୟ ଛକ ପର୍ଯ୍ୟନ୍ତ ଆୟୋଜିତ ପଦଯାତ୍ରାରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ସୁଭଦ୍ରା ଯୋଜନାକୁ ନେଇ ମହିଳାମାନଙ୍କ ମନରେ ଉତ୍ସାହ ବଢ଼ୁଛି, ଏଥିରେ ମହିଳାମାନେ ସ୍ୱୟଂ ସମ୍ପୂର୍ଣ୍ଣ ହେବେ। ସେ କହିଛନ୍ତି ଆସନ୍ତା ମଙ୍ଗଳବାର 17 ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିବେ। ତେବେ ଆଜି ପର୍ଯ୍ୟନ୍ତ ଯେଉଁମାନେ ଆବେଦନ କରିଥିବେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଙ୍ଗଳବାର ସିଧାସଳଖ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପଠାଯିବ। ରାଜସ୍ୱ ଗ୍ରାମଗୁଡ଼ିକରେ 10,000 ସୁଭଦ୍ରା ପଦଯାତ୍ରା ଆୟୋଜିତ ହେଉଛି। ଏବେ ସୁଦ୍ଧା ଏହି ଯୋଜନା ପାଇଁ 60 ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ଆବେଦନ କରିସାରିଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ସୁଭଦ୍ରା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଛି। ଦେବଗଡ଼ ଜିଲ୍ଲା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲ୍ଲାପାଳ ଏହି ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏଥିରେ ମିଶନ ଶକ୍ତି ମହିଳା, ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ସହର ପରିକ୍ରମା କରି ଲୋକମାନଙ୍କୁ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ। ସେହିପରି ସମ୍ଭଲପୁର ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ପକ୍ଷରୁ ସମ୍ଭଲପୁର ମ୍ୟୁନିସିପାଲିଟି କାର୍ଯ୍ୟାଳୟଠାରୁ ସୁଭଦ୍ରା ସଚେତନତା ପଦଯାତ୍ରା ବାହାରି ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ପହଞ୍ଚଥିଲା। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଏହାକୁ ଉଦ୍ଘାଟନ କରିଥିଲେ। ଶତାଧିକ ମିଶନ ଶକ୍ତି ମହିଳା ଏବଂ କର୍ମଚାରୀମାନେ ସଚେତନତା ପ୍ଲାକାର୍ଡ ଧରି ସଚେତନତା ବାର୍ତ୍ତା ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। କଟକ ସହରରେ ଆଜିଠାରୁ ପ୍ରଥମ ପର୍ଯ୍ୟାୟ ଗଣେଶଙ୍କ ମୂର୍ତ୍ତି ଭସାଣୀ ଆରମ୍ଭ ହୋଇଛି। ଏଥିପାଇଁ ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ଭସାଣୀକୁ ଶେଷ କରିବାକୁ ସହରରେ 15 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। 400ରୁ ଉର୍ଦ୍ଧ୍ୱ ଗଣେଶ ମୂର୍ତ୍ତି ଆଜି ବିସର୍ଜନ ହେବାକୁ ଥିବାବେଳେ ସନ୍ଧ୍ୟା ସୁଦ୍ଧା 50ରୁ ଉର୍ଦ୍ଧ୍ୱ ଗଣେଶ ମୂର୍ତ୍ତିଙ୍କୁ ସହରର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଛି। ବିସର୍ଜନ ପାଇଁ ସହରର ପୁରୀଘାଟ, ଚହଟା, ଜବ୍ରା, ନୂଆବଜାର, ନୂଆପଡ଼ା, ବାଲିସାହି ଓ କାର୍ତ୍ତିକେଶ୍ୱର ଗଡ଼ା ପାଖରେ 10ଟି ଅସ୍ଥାୟୀ ପୋଖରୀ ଖୋଳାଯାଇଛି। ଅଗ୍ନିଶମ ଓ ଓଡ୍ରାଫ୍ ଦଳ ସହ ପୁଲିସ୍ ଫୋର୍ସ ଏହି ଅସ୍ଥାୟୀ ପୋଖରୀଗୁଡ଼ିକ ପାଖରେ ମୁତୟନ ହୋଇଛନ୍ତି। ଭସାଣୀରେ ଡିଜେ ବାଜିବା ଉପରେ କଟକଣା ଜାରି କରାଯାଇଛି। ଆସନ୍ତା 22 ତାରିଖ ରବିବାର ଦ୍ୱିତୀୟ ପର୍ଯ୍ୟାୟ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ବାମଣ ଜନ୍ମନୀତି ଅନୁଷ୍ଠିତ ହେଉଛି। ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଏହି ସ୍ୱତନ୍ତ୍ର ନୀତି ପାଇଁ ସର୍ବସାଧାରଣଙ୍କ ଦର୍ଶନ ସନ୍ଧ୍ୟା 6:30ରୁ ରାତି 9:30 ପର୍ଯ୍ୟନ୍ତ ବନ୍ଦ ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପବିତ୍ର ସୁନିଆ ପର୍ବ ଅବସରରେ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ 68 ଅଙ୍କ ଆଜିଠାରୁ ଆରମ୍ଭ ହେଉଛି। ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ସୁନିଆ ପର୍ବ ଦିନ ଗଜପତିଙ୍କ ନୂତନ ଅଙ୍କ ପ୍ରଚଳନର ବିଧି ରହିଛି। ଏଥିସହ ଆଜିଠାରୁ ଗଜପତିଙ୍କ ନବବର୍ଷ ଆରମ୍ଭ ହେଉଛି। ପରମ୍ପରା ଅନୁସାରେ 16 ଶାସନର ବ୍ରାହ୍ମଣମାନେ ଶ୍ରୀନଗର ଆସି ଗଜପତିଙ୍କୁ ନଡ଼ିଆ ଓ ପଇତା ଭେଟି ଦେଇ ଆଶୀର୍ବାଦ କରିଥାନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 19-22 ତାରିଖ ଯାଏଁ ବିକାଶ ମେଳା ଆୟୋଜନ ହେବ। ଏଥିରେ ବିଭିନ୍ନ ବିଭାଗର ପ୍ରାୟ 50ଟି ଷ୍ଟଲ୍ ପଡ଼ିବ। ସୂଚନା ଅନୁସାରେ ସରକାରଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନା ସହ 100 ଦିନର ବିଭାଗୀୟ କାର୍ଯ୍ୟକଳାପ ଏବଂ ସଫଳତା ବିଷୟରେ ଏହି ମେଳା ମାଧ୍ୟମରେ ପ୍ରଚାର ପ୍ରସାର କରାଯିବ। ମୋ ସ୍କୁଲ ଅଭିଯାନର ନାମ ପରିବର୍ତ୍ତନ କରାଯାଇ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ରଖାଯାଇଛି। ପୂର୍ବରୁ ଜୁଲାଇ 25ରେ ବଜେଟ୍ ଅଧିବେଶନରେ ଏନେଇ ସୂଚନା ଦିଆଯାଇଥିଲା। ଉପରମୁଣ୍ଡରେ ବର୍ଷାର ପରିମାଣ ହ୍ରାସ ପାଇବା ଫଳରେ ହୀରାକୁଦ ଜଳଭଣ୍ଡାରର ଆଉ 4ଟି ଗେଟ୍କୁ ବନ୍ଦ କରିଦିଆଯାଇଛି। ଫଳରେ ଜଳଭଣ୍ଡାରରୁ 6ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ ହେଉଛି। ଅପରାହ୍ନ 3ଟା ସୁଦ୍ଧା ଜଳଭଣ୍ଡାରର 10ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିଲା। ପରବର୍ତ୍ତୀ ସମୟରେ 4ଟି ଗେଟ୍କୁ ବନ୍ଦ କରାଯାଇଥିଲା। ବର୍ତ୍ତମାନ ଜଳଭଣ୍ଡାରର ବାମ ପାର୍ଶ୍ୱ ଡାଇକ୍ର 4ଟି ଏବଂ ଡାହାଣ ପାର୍ଶ୍ୱ ଡାଇକ୍ର 2ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି ବୋଲି ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜଳସ୍ତର 628.12 ଫୁଟ ରହିଛି। ଜଳଭଣ୍ଡାରରୁ 2,04,527 କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ସମପରିମାଣର ଜଳ ନିଷ୍କାସନ କରାଯାଉଛି। ପାଣିପାଗ ବାଂଲାଦେଶ ଓ ତତ୍ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଦୁର୍ବଳ ହେଉଛି। ଏହା ଆଗାମୀ 48 ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହୋଇ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ଗତି କରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ଅତିଭୀଷଣ ବର୍ଷା ହେବାର ସମ୍ଭାବନା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି କେନ୍ଦୁଝର, ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ 11ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଓଡ଼ିଶାର 2ଟି ସମେତ 6ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଏହି ନୂତନ ଟ୍ରେନ୍ ରାଜ୍ୟର ପର୍ଯ୍ୟଟନ ବିକାଶ ସହ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ସ୍ଥାନରେ ପଦଯାତ୍ରା ଅନୁଷ୍ଠିତ। କଟକ ସହରରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଗଣେଶ ମୂର୍ତ୍ତି ଭସାଣୀ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଏବଂ ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଅତି ପ୍ରବଳ ବର୍ଷା ହେବା ନେଇ 3ଟି ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।